ମାଟିର ଏ ଘଟ, ମାଟିର ଏ ଦୁନିଆ, ମାଟିର ମଣିଷକୁ ମା ସ୍ନେହ କରେ। ସେଇଥିପାଇଁ ତ ସେ ମାଟିର ଘୋଡ଼ାକୁ ଭଲ ପାଏ। ଗ୍ରାମ ଦେବତୀ ରୂପରେ ଗାଁ ମୁଣ୍ଡରେ ବିଜେ ହୋଇ ଗାଁ ଚାରିପଟେ ମାଟି ଘୋଡ଼ା ଚଢ଼ି ବୁଲୁଥାଏ। ମା ମଙ୍ଗଳମୟୀ, ସେଇଥିପାଇଁ ନା ତାର ମଙ୍ଗଳା, ଯାହା ଉପରେ ତାର କୃପା ଦୃଷ୍ଟି ପଡ଼ିଯାଏ କେବେ କିଛି ତାର ଅମଙ୍ଗଳ ହୁଏନି, କେବଳ ମଙ୍ଗଳ ହୁଏ। ସେଇଥିପାଇଁ ଭକ୍ତ ଭାବୁଛି ମା ତାର କରୁଣା ମେଘରେ ତାକୁ ଭିଜେଇ ଦେବା ପାଇଁ ଆଜି ମାଟି ଘୋଡ଼ା ଚଢ଼ି ଆସିବ।
ଯାଏ ପଳେଇ।